ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। କେବଳ ସେତିକି ନୁହେଁ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରୁଥିବାର ଜାଣି ଆମେ ବିଶେଷ ଖୁସି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆମେ ଜାଣୁ ତୁମେ ଆମମାନଙ୍କର ସତ୍ୟ ଜୀବିତ ଈଶ୍ୱର, ତୁମର ବାକ୍ୟ ସତ୍ୟ। ତୁମର ବାକ୍ୟ ଅନୁଯାୟୀ ପ୍ରଭୁ ତୁମେ ଆମମାନଙ୍କ ଜୀବନରେ ସମସ୍ତ ବିଷୟ ସାଧନ କରି ଆସୁଅଛ। ଆଜି ମଧ୍ୟ ପ୍ରଭୁ ଆମେ ତୁମ ନିକଟବର୍ତ୍ତୀ ହେଉଅଛୁ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ହୃଦୟରେ ପ୍ରଭୁ ତୁମେ କଥା କୁହ। ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କର ଏକ ଧୀରସ୍ଥିର ଚିତ ଦାନ କର। ଆମମାନଙ୍କ ଜୀବନ ମଧ୍ୟ ଦେଇ ତୁମେ ଗୌରବାନ୍ୱିତ ହୁଅ। ଯେତିକି ସମୟ ଧରି ପ୍ରଭୁ ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ, ସେଥିନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ସୁସ୍ଥିରତା ଦାନ କର। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କର। ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 62 ପର୍ବର 5 ପଦରୁ ଆରମ୍ଭ କରି ଏହାର ଶେଷ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି 62 ପର୍ବର 5ରୁ 8 ପଦ ମଧ୍ୟରେ ବିଶ୍ୱାସର ସମୟକୁ ଲକ୍ଷ୍ୟ କରୁ। ଆଉ ସେହି ବିଶ୍ୱାସର ସମୟ କେତେବେଳେ, ଏହା କ'ଣ? ସେହି ସୂର୍ଯ୍ୟାଲୋକର ସମୟ, ଯେଉଁ ସମୟରେ ଆପଣଙ୍କ ଜୀବନରୂପ ଆକାଶରେ କଳା ବାଦଲ ନଥାଏ। ଏହା କ'ଣ ସେହି ସମୟ ଯେଉଁ ସମୟରେ ଆପଣଙ୍କର ସବୁକିଛି ବିଷୟ ଅତି ସୁରୁଖୁରୁରେ ଗତି କରିଥାଏ? କିନ୍ତୁ ଦାଉଦଙ୍କର ଉତ୍ତର ହେଉଛି, ଈଶ୍ୱରଙ୍କ ଉପରେ ନିର୍ଭର କରିବାର ସବୁଠାରୁ ଉତ୍ତମ ସମୟ ହେଉଛି ଆପଣଙ୍କ ଜୀବନର ଦୟନୀୟ ପରିସ୍ଥିତି। 62 ପର୍ବର ଛଅ ପଦରେ ଏହିପରି ଲେଖା ଅଛି, କେବଳ ସେ ମୋର ଶୈଳ ଓ ମୋର ପରିତାଣ, ସେ ମୋର ଉଚ୍ଚ ଦୁର୍ଗ, ମୁଁ ବିଚଳିତ ନହିବି। ତାହିଁ ହେଉଛି ଏହି ଗୀତର ମୁଖ୍ୟ ସତ୍ୟତା, ତାହିଁ ହେଉଛି ଦାଉଦଙ୍କ ଜୀବନର ମୁଖ୍ୟ ସତ୍ୟତା, ତାହିଁ ହେଉଛି ଆଲୋକର ଶକ୍ତି ଯାହାକି ତାହାଙ୍କର ଜୀବନକୁ କଢ଼ାଇ ନେଲା। ତାହିଁ ହେଉଛି ଏକ ବିଷୟ ଯାହାକି ଇତିହାସର ଦିଗ୍ବଳୟ ମଧ୍ୟରେ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା ତାହାଙ୍କୁ ଉର୍ଦ୍ଧ୍ୱରେ ରଖିଅଛି। ଆମେ ଯେତେବେଳେ ନୂତନ ମଧ୍ୟକୁ ଆସୁ, ଆମେ ଦେଖିପାରିବା ଯେ ପ୍ରଭୁ ଯୀଶୁ ଯେତେବେଳେ ଏହି ଚମତ୍କାର ବିଷୟ ନେଇ କହନ୍ତି, ସେତେବେଳେ ସେ କ'ଣ ବୁଝନ୍ତି। ମାଥିବୀ 21 ପର୍ବର 44 ପଦରେ ଏହିପରି ଲେଖା ଅଛି, ଆଉ ଯେ ଏହି ପ୍ରସ୍ତର ଉପରେ ପଡ଼ିବ ସେ ଖଣ୍ଡବିଖଣ୍ଡ ହେବ, ପୁଣି ଏହି ପ୍ରସ୍ତର ଯାହା ଉପରେ ପଡ଼ିବ ତାହାକୁ ତାହା ଚୂର୍ଣ୍ଣ ବିଚୂର୍ଣ୍ଣ କରିବ। ଖ୍ରୀଷ୍ଟ ହେଉଛନ୍ତି ସେହି ପଥର ବା ଶୈଳ। ଏକ ଦିନ ଆସୁଅଛି ଯେତେବେଳେ କି ହସ୍ତ ବିନା ଛେଦିତ ପ୍ରସ୍ତର ଏହି ପୃଥିବୀ ଉପରେ ପତିତ ହେବ। ଆଜି ଆପଣ ଓ ମୁଁ ଆମେ ଏହି ପ୍ରସ୍ତର ଉପରେ ପଡ଼ିପାରିବା, ଆଉ ଯେଉଁମାନେ ଏହି ପ୍ରସ୍ତର ଉପରେ ପଡ଼ିବେ ସେମାନେ ରକ୍ଷାପ୍ରାପ୍ତ ହେବେ। ପ୍ରଭୁଙ୍କର ଜଣେ ଦାସୀ ତାହାଙ୍କର ସାକ୍ଷ୍ୟ ଦେଇ କହନ୍ତି, ଆପଣ ଜାଣନ୍ତି ବେଳେବେଳେ ମୁଁ ଶୈଳ ଉପରେ କମ୍ପିତ ହୁଏ, କିନ୍ତୁ ଶୈଳ କେବେ ହେଲେ ମୋ ତଳେ କମ୍ପିତ ହୁଏ ନାହିଁ। ଆପଣ କ'ଣ ସେହି ଶୈଳ ଉପରେ ଅଛନ୍ତି? ଯେ କେହି ଏହି ଶୈଳ ଉପରେ ପଡ଼େ ସେ ଉଦ୍ଧାରପ୍ରାପ୍ତ ହେବ। ଏହା ହିଁ ପ୍ରେରିତ ପାଉଲ ବୁଝନ୍ତି ଯେତେବେଳେ ସେ କହନ୍ତି, କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ, ଯାହାକି ପ୍ରଥମ କରନ୍ଥୀୟ 3 ପର୍ବର 11 ପଦରେ ଲେଖା ଅଛି। ଦାଉଦ କହନ୍ତି, କେବଳ ସେ ମୋହର ଶୈଳ, ସେ ହେଉଛନ୍ତି ଜଣେ ଯାହାଙ୍କ ଉପରେ ମୁଁ ଭରସା ସ୍ଥାପନ କରିଅଛି। ମୁଁ ଜାଣେ ସିଂହାସନ ଟଳମଳ ହେଉଅଛି, ଜେରୁସାଲମ ବିକ୍ଷୋଭ ମଧ୍ୟରେ ରହିଅଛି, ଲୋକମାନେ ମୋ ବିରୁଦ୍ଧରେ ଉଠିଅଛନ୍ତି, କିନ୍ତୁ ମୁଁ ଶୈଳ ଉପରେ ରହିଅଛି। ଦାଉଦ ସେହି ଗୌରମୟ ଶିକ୍ଷା ପ୍ରାପ୍ତ ହୋଇଥିଲେ। ଏହାପରେ 7-8 ପଦରେ ଲେଖା ଅଛି, ମୋର ପରିତ୍ରାଣ ଓ ମୋର ଗୌରବ ପରମେଶ୍ୱରଙ୍କଠାରେ ଅଛି, ମୋ ବଳର ଶୈଳ ଓ ମୋର ଆଶ୍ରୟ ପରମେଶ୍ୱରଙ୍କଠାରେ ଅଛି। ହେ ଲୋକମାନେ, ସବୁବେଳେ ତାହାଙ୍କଠାରେ ନିର୍ଭର କର, ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ, ପରମେଶ୍ୱର ଆମମାନଙ୍କ ନିମନ୍ତେ ଆଶ୍ରୟ। ଦେଖନ୍ତୁ, ଏହା ହେଉଛି ଏକ ଅତି ବ୍ୟକ୍ତିଗତ ଗୀତ। ଲକ୍ଷ୍ୟ କରନ୍ତୁ, ସେ କହନ୍ତି ସେ ମୋର ପରିତାଣ, ସେ ମୋର ଗୌରବ, ସେ ମୋର ବଳ ଓ ସେ ମୋର ଆଶ୍ରୟ। ଏହା କେତେ ଚମତ୍କାର ବିଷୟ! ଦେଖନ୍ତୁ, ପ୍ରାର୍ଥନାର ଏହା ହେଉଛି ବାଇବଲ ସମ୍ବନ୍ଧୀୟ ସଂଜ୍ଞା। ପ୍ରଭୁଙ୍କର ଜଣେ ଦାସ ପ୍ରାର୍ଥନା ବିଷୟ ନେଇ ଏହିପରି କହନ୍ତି, ପ୍ରାର୍ଥନା ହେଉଛି ପବିତ୍ର ଆତ୍ମା ପୁତ୍ରଙ୍କ ଅର୍ଥାତ୍ ଯୀଶୁଙ୍କ ମଧ୍ୟ ଦେଇ ବିଶ୍ୱାସୀମାନଙ୍କ ମଧ୍ୟରେ ପିତା ଈଶ୍ୱରଙ୍କୁ କହିଥାନ୍ତି। ତାହିଁ ହେଉଛି ପ୍ରାର୍ଥନା, ଯାହାକି ପ୍ରକୃତ ପ୍ରାର୍ଥନା। ଲେଖା ଅଛି, କାରଣ ତାହାଙ୍କଠାରୁ ମୋର ପ୍ରତ୍ୟାଶା ଜନ୍ମେ। ଦାଉଦ ଏଠାରେ କହନ୍ତି ଯେ ସେ କୌଣସି ଅବାନ୍ତର ପ୍ରାର୍ଥନା କରୁନାହାନ୍ତି, ମାତ୍ର ସେ ପ୍ରାର୍ଥନା କରୁଅଛନ୍ତି ଯେପରି ଈଶ୍ୱର ଯାହା ସାଧନ କରିବାକୁ ଚାହାନ୍ତି ତାହା ଯେପରି ସେ ତାହାଙ୍କର ଜୀବନ ମଧ୍ୟ ଦେଇ ସାଧନ କରନ୍ତି। ସେହି କାରଣରୁ ଯେଉଁ ବିଷୟ ସର୍ବୋତ୍ତମ ସେହି ବିଷୟ ନେଇ ସେ ପ୍ରାର୍ଥନା କରୁଥିବେ। ମୋର ଭାବନାରେ ଯଦି ସେହିପରି ପରିସ୍ଥିତିରେ ଦାଉଦଙ୍କୁ କିଏ ପ୍ରାର୍ଥନା କରିବା ନିମନ୍ତେ କହିଥିବେ, ତାହେଲେ ଦାଉଦ ତହିଁର ପ୍ରତ୍ୟୁତ୍ତରରେ କହିଥିବେ, ମୋର ସମସ୍ତ ଜୀବନ ଏକ ପ୍ରାର୍ଥନାର ଜୀବନ, କାରଣ ତାହାଙ୍କଠାରୁ ମୋର ପ୍ରତ୍ୟାଶା ଜନ୍ମେ। ପାଉଲ ଯେତେବେଳେ ଏହି ପ୍ରାର୍ଥନା ବିଷୟ ନେଇ କହିଲେ, ସେତେବେଳେ ତାହାଙ୍କ ମନରେ ମଧ୍ୟ ଏହି ବିଷୟ ଥିଲା, ନିରନ୍ତର ପ୍ରାର୍ଥନା କର, ଯାହାକି ପ୍ରଥମ ଥେସଲୋନିକି 5 ପର୍ବର 17 ପଦରେ ଲେଖା ଅଛି। ବର୍ତ୍ତମାନ ଏପରି କହିବା ଦ୍ୱାରା ପାଉଲ ଭାବନ୍ତି ନାହିଁ ଯେ ଆପଣଙ୍କୁ 24 ଘଣ୍ଟା ଧରି ଆଣ୍ଠେଇ ରହିବାକୁ ହେବ, କିନ୍ତୁ ତାହାଙ୍କ କହିବାର ଭାବ ହେଉଛି ଆପଣ ଆଣ୍ଠେଇକି ପ୍ରାର୍ଥନା କରନ୍ତୁ ଓ ତା'ପରେ ଦିନର 24 ଘଣ୍ଟା ଯାକ ସେହି ପ୍ରାର୍ଥନାର ପ୍ରତ୍ୟାଶାରେ ପ୍ରତିଦିନ ଜୀବନଯାପନ କରନ୍ତୁ। ତେଣୁକରି ଦାଉଦ ଏକ ପ୍ରାର୍ଥନା ସଭା ଆୟୋଜନ କରୁନାହାନ୍ତି। ପ୍ରକୃତରେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏହି ଗୀତରେ ଆଦୌ ପ୍ରାର୍ଥନା ନାହିଁ, କିନ୍ତୁ ଆମେ ଦେଖୁ ଯେ ସମ୍ପୂର୍ଣ୍ଣ ଗୀତଟି ପ୍ରାର୍ଥନାର ବାତାବରଣ ମଧ୍ୟରେ ରହିଅଛି। ସେ ଜଣେ ବ୍ୟକ୍ତି ଯେ କି ଈଶ୍ୱରଙ୍କ ସହିତ ଏତେଦୂର ଜଡ଼ିତ ଥିଲେ ଯେ ତାହାଙ୍କର ଜୀବନ ଓ କାର୍ଯ୍ୟ ସେହି ପ୍ରାର୍ଥନାର ପରି ଥିଲା। ବର୍ତ୍ତମାନ ଆମେ ଦେଖୁ ସେହି ରାଜା ଦାଉଦ ଜେରୁସାଲମରୁ ବାହାରି ଯାଉଛନ୍ତି ଓ ସେ ବିଳାପ କରୁ କରୁ ବାହାରିଯିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ଏହିସବୁ ବାହିକ ବିଷୟ ଅପସାରିତ ହୋଇଯାଏ ଯେତେବେଳେ ଆମେ ତାହାଙ୍କର ହୃଦୟକୁ ନିରୀକ୍ଷଣ କରୁ, କାରଣ ସେ ହେଉଛନ୍ତି ଜଣେ ବ୍ୟକ୍ତି ଯିଏକି ଈଶ୍ୱରଙ୍କ ପ୍ରତି ଉତ୍ସର୍ଗୀକୃତ ଓ ସେ ଯାହା ହେଉନା କାହିଁକି ସେ ତାହାଙ୍କ ସହିତରେ ହିଁ ଚାଲିବେ। ଅନ୍ୟମାନେ ଏହିପରି ପରିସ୍ଥିତିରେ ତିକ୍ତ ହୋଇଯାଇଥାନ୍ତେ, ମାତ୍ର ଦାଉଦ ନୁହନ୍ତି। ସେଠାରେ କିଛି କହୁଅଛନ୍ତି ଆଉ ତାହା ଅତି ଚମତ୍କାର। ସେ କହନ୍ତି, ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର, କାରଣ ତାଙ୍କଠାରୁ ମୋର ପ୍ରତ୍ୟାଶା ଜନ୍ମେ। ଦାଉଦ ସବୁ ଅବସ୍ଥାରେ ଓ ପରିସ୍ଥିତିରେ ଈଶ୍ୱରଙ୍କ ଉପରେ ନିର୍ଭର କରିଥିଲେ ଓ ତାହାଙ୍କ ନିକଟରେ ତାହାଙ୍କର ମନର ଦୁଃଖ ଓ ସମସ୍ୟାକୁ ଜଣାଉଥିଲେ। ବିଶେଷରେ ଯେଉଁ ସମୟରେ ଦାଉଦ ବିପଦ ଓ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ, ସେହି ସମୟରେ ସେ ଅଧିକ ଈଶ୍ୱରଙ୍କ ଉପରେ ନିର୍ଭର କରୁଥିଲେ ଓ ତାହାଙ୍କ ଇଚ୍ଛାକୁ ମାନି ନେଉଥିଲେ। ପ୍ରିୟ ବନ୍ଧୁ, ଆଜି ପ୍ରଭୁ ଆମ ପ୍ରତ୍ୟେକଙ୍କ ଜୀବନରୁ ସେହି ପ୍ରକାର ଉତ୍ସର୍ଗୀକୃତ ଜୀବନ ଚାହାନ୍ତି, ଯେପରି ପ୍ରତି ଅବସ୍ଥାରେ ଆମେ ତାହାଙ୍କ ଉପରେ ନିର୍ଭର କରୁ। ଏହାପରେ 62 ପର୍ବର 9 ପଦରୁ 12 ପଦ ମଧ୍ୟରେ ବିଶ୍ୱାସର ଜୟ ବିଷୟ ନେଇ ଆମେ ଲକ୍ଷ୍ୟ କରିବାକୁ ପାରୁ। 62 ପର୍ବର 9 ପଦରେ ସେ କହନ୍ତି, ଯେଉଁମାନେ ମନୁଷ୍ୟ ଉପରେ ନିର୍ଭର କରନ୍ତି ସେମାନେ ବିଫଳ ହେବେ, କାରଣ ସେମାନେ ଅସାର ଲୋକ ଓ ମିଥ୍ୟାବାଦୀ, ସେମାନଙ୍କଠାରେ ସତ୍ୟତା ନାହିଁ। ସେମାନେ ପ୍ରତାରଣା କରନ୍ତି, ପକ୍ଷପାତ କରନ୍ତି, ନିଜର ସ୍ୱାର୍ଥ ଅନ୍ୱେଷଣ କରନ୍ତି। ସେ ଶିକ୍ଷା କରିବାକୁ ପାରିଲେ ଯେ ଜଣେ ଲୋକମାନଙ୍କ ଉପରେ ନିର୍ଭର କରିପାରିବ ନାହିଁ, କାରଣ ସେମାନେ ଅସାର। ସେ ଲକ୍ଷ୍ୟ କରିବାକୁ ପାରିଲେ ଯେ ଅହିଥୋପଲ ପରି ଉଚ୍ଚ ପଦାଧିକାରୀ ବ୍ୟକ୍ତିଙ୍କୁ ବିଶ୍ୱାସ କରାଯାଇପାରେ ନା, ସେମାନଙ୍କ ଉପରେ ନିର୍ଭର କରିହେବ ନାହିଁ। ଆଉ ଏହା ହେଉଛି ପ୍ରଥମ ବିଷୟ ଯାହାକି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଶିକ୍ଷା କରିବା ଉଚିତ, ଯେପରି ମନୁଷ୍ୟ ଆଡ଼କୁ ଦୃଷ୍ଟି ନ କରି ଈଶ୍ୱରଙ୍କ ଆଡ଼କୁ ଦୃଷ୍ଟି କରିବାକୁ ପାରେ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ମନୁଷ୍ୟ ଉପରେ ନିର୍ଭର କରିବା ହେତୁ ସେମାନଙ୍କର ଜଟିଳ ପରିସ୍ଥିତିରେ ସେମାନେ ଭାଙ୍ଗି ପଡ଼ିଥାନ୍ତି, ହତୋତ୍ସାହିତ ହୁଅନ୍ତି ବା ନିରାଶ ହୋଇଯାଆନ୍ତି, କାରଣ କୌଣସି ମନୁଷ୍ୟ ଆମମାନଙ୍କର ଦୁଃଖ ଦୂର କରିପାରିବ ନାହିଁ। କିନ୍ତୁ ଦାଉଦ ଜାଣିଥିଲେ ଯେ ସେ ସବୁ ଅବସ୍ଥାରେ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଆସିଛନ୍ତି, ମାତ୍ର ସେ ମନୁଷ୍ୟ ଉପରେ ନିର୍ଭର କରିନାହାନ୍ତି। ତେଣୁକରି ଈଶ୍ୱରଙ୍କ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଅଛି। ସେ ଏପରି ଏକ ଶୈଳ ଉପରେ ଆଶ୍ରୟ ନେଇଅଛନ୍ତି ଯାହାକି କେବେ ହେଲେ ଘୁଞ୍ଚିବ ନାହିଁ। ତାପରେ ସେ ଆମମାନଙ୍କୁ କହନ୍ତି ଯେ ଆମମାନେ ଭୌତିକ ବିଷୟ ଉପରେ ନିର୍ଭର କରିପାରିବା ନାହିଁ। 62 ପର୍ବର 10 ପଦରେ ଲେଖା ଅଛି, ଦୌରାତ୍ମରେ ନିର୍ଭର ରଖ ନାହିଁ ଓ ଅପହରଣରେ ଦର୍ପି ହୁଅ ନାହିଁ, ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ। ତେବେ ବର୍ତ୍ତମାନ ଉପସଂହାର ଶୁଣନ୍ତୁ, କାହିଁକି ଆପଣ ଈଶ୍ୱରଙ୍କ ଉପରେ ନିର୍ଭର କରିପାରିବେ। ବର୍ତ୍ତମାନ 62 ପର୍ବର 11 ପଦରେ ଏହିପରି ଲେଖା ଅଛି, ପରମେଶ୍ୱର ଥରେ କହିଅଛନ୍ତି, ଆମ୍ଭେ ଦୁଇଥର ଏହା ଶୁଣିଅଛୁ ଯେ ପରାକ୍ରମ ପରମେଶ୍ୱରଙ୍କର ଅଟଇ। ପ୍ରିୟ ବନ୍ଧୁ, ଆପଣ ପରମେଶ୍ୱରଙ୍କ ଉପରେ ନିର୍ଭର କରିପାରିବେ, କାରଣ ସେ ଯେକୌଣସି ବିଷୟ ସାଧନ କରିପାରିବେ ଯାହାକି ଶକ୍ତି ଆବଶ୍ୟକ କରେ। ତାଙ୍କର ସମସ୍ତ ଶକ୍ତି ରହିଅଛି ଆଉ ସେ ଯେକୌଣସି ବିଷୟ ସାଧନ କରିପାରିବେ। ସେ ଯାହା କରିବାକୁ ଇଚ୍ଛା କରନ୍ତି ତାହା ସେ କରିପାରିବେ। ପରାକ୍ରମ ଦାଉଦଙ୍କଠାରେ ନଥିଲା, ସେ ନାମକୁ ମାତ୍ର ଜଣେ ମହାନ ରାଜା ଥିଲେ, କାରଣ ଈଶ୍ୱର ତାହାଙ୍କୁ ମହାନ ରାଜା ରୂପେ ପ୍ରତିଷ୍ଠିତ କରାଇଥିଲେ। ବର୍ତ୍ତମାନ ସେ ତାହାଙ୍କୁ ଜେରୁସାଲମରୁ ବାହାରିଯିବା ନିମନ୍ତେ ଲୋକମାନଙ୍କୁ ଅନୁମତି ଦେଇ ବାଧ୍ୟ କରାନ୍ତି, ଆଉ ଏହା ଯଦି ଈଶ୍ୱରଙ୍କ ଇଚ୍ଛା ନଥାଏ ଯେ ସେ ଜେରୁସାଲମକୁ ଫେରନ୍ତୁ ବୋଲି, ତାହେଲେ ସେଠାକୁ ଫେରିବେ ନାହିଁ। କିନ୍ତୁ ସେ ଈଶ୍ୱରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରନ୍ତି, କାରଣ ସେ କେବଳ ମାତ୍ର ଜଣେ ଯାହାଙ୍କର ସମସ୍ତ ପରାକ୍ରମ ରହିଅଛି। ମନୁଷ୍ୟ ଆଜି ନିଜର ପରାକ୍ରମ ଦେଖାଇବା ନିମନ୍ତେ ବିନାଶକର ବିଷୟସବୁକୁ ପ୍ରୟୋଗ କରେ। ଏଥିନିମନ୍ତେ ସେ ବିସ୍ଫୋରକ, ଗୋଳା ଅଥବା ବୋମା ପ୍ରଭୃତି ବ୍ୟବହାର କରେ, କିନ୍ତୁ ଏହି ପ୍ରକାର ଶକ୍ତି ବିନାଶ ଘଟାଇଥାଏ ଓ ମନୁଷ୍ୟର ଧନଜୀବନ ପ୍ରତି କ୍ଷତି ପହଞ୍ଚାଇଥାଏ। ଏହି ପ୍ରକାରେ ମନୁଷ୍ୟ ନିଜର ଶକ୍ତିକୁ ପ୍ରକାଶ କରିବା ପାଇଁ ଉଦ୍ୟମ କରେ, କିନ୍ତୁ ଦାଉଦ କହନ୍ତି ସେ ଆବିଷ୍କାର କରିବାକୁ ପାରିଲେ ଯେ ପ୍ରକୃତ ଶକ୍ତି ସହିତ ଆଉ ଏକ ବିଷୟ ରହିଅଛି ଯାହାକି ଏହା ସହିତ ସଦାସର୍ବଦା ଗତି କରେ। ତେବେ ସେହି ବିଷୟଟି କ'ଣ, ଆସନ୍ତୁ ତାହା ଏହି 12 ପଦରେ ଲକ୍ଷ୍ୟ କରିବାକୁ ଯିବା। 12 ପଦରେ ଲେଖା ଅଛି, ଆହୁରି ହେ ପ୍ରଭୁ, ତୁମ୍ଭଠାରେ ଦୟା ଥାଏ, କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଉଅଛ। ଆପଣଙ୍କର ଯଦି ଶକ୍ତି ରହିଅଛି ତାହେଲେ ଆପଣ ଦୟା ଦେଖାଇବା ନିମନ୍ତେ ସମର୍ଥ ହେବେ। ଦାଉଦ କହୁଅଛନ୍ତି ଯେ ତାହାଙ୍କ ଈଶ୍ୱର ଯିଏକି କ୍ଷମତା ପ୍ରୟୋଗ କରନ୍ତି ସେ ମଧ୍ୟ ଦୟା ଦେଖାଇପାରିବେ। ସେ ସାଧକକୁ କହିଲେ ଯେ ସେ ଚାହାନ୍ତି ଯେପରି ସେ ସେହି ପାପା ଛାଦନକୁ ଫେରେଇ ନେଇ ମନ୍ଦିର ମଧ୍ୟରେ ରଖନ୍ତୁ, କାରଣ ସେ ଈଶ୍ୱରଙ୍କଠାରୁ ଦୟା ପ୍ରାପ୍ତ ହେବେ। ପୁରାତନ ନିୟମର କେନ୍ଦ୍ରବିନ୍ଦୁରେ ଧର୍ମ ଥିଲା ଏକ ପାପାଛାଦନ ବସ୍ତ୍ର, ଆଜି ଖ୍ରୀଷ୍ଟ ବିଶ୍ୱାସୀର ବିଶ୍ୱାସର କେନ୍ଦ୍ରବିନ୍ଦୁରେ ରହିଛି ଦୟା। ଆଜି ପାପୀ ମନୁଷ୍ୟ ଈଶ୍ୱରଙ୍କ ଦୟା ଲାଗି ହିଁ ବଞ୍ଚି ରହିଅଛି। ଯେଉଁ ପାପୀ ଈଶ୍ୱରଙ୍କ ଦୟା ସିଂହାସନର ନିକଟବର୍ତ୍ତୀ ହୁଏ ସେ ଈଶ୍ୱରଙ୍କଠାରୁ ଦୟାପ୍ରାପ୍ତ ହୋଇଥାଏ, କାରଣ ସେ ସେହି ଉଦ୍ଧାର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ପାପୀ ମନୁଷ୍ୟ ନିମନ୍ତେ ସାଧନ କରିଅଛନ୍ତି। ପ୍ରିୟ ବନ୍ଧୁ, ଏଠାରେ ମୁଁ ଏକ ମତାମତ ଦେବାକୁ ଚାହେଁ। ଏହି ଗୀତଟି ସାଧାରଣତଃ ଈଶ୍ୱରଙ୍କ ସହିତ ଏହି ବହୁମୂଲ୍ୟ ସହଭାଗିତାକୁ ଉପସ୍ଥାପିତ କରେ। ଦାଉଦ ଈଶ୍ୱରଙ୍କ ନିକଟରେ ତାହାଙ୍କର ହୃଦୟକୁ ଅଜାଡ଼ି ଦିଅନ୍ତି। ସେ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରି ତାହାଙ୍କୁ କହନ୍ତି, ତୁମେ ମୋର ପରିତାଣ, ତୁମେ ମୋର ଶୈଳ। ତେଣୁକରି ଅନେକ ଲୋକ ପ୍ରାର୍ଥନା ସଭାମାନଙ୍କରେ ବା ଉପାସନାମାନଙ୍କରେ ଏହିପରି ଭାବେ ପ୍ରାର୍ଥନା କରନ୍ତି। ସେମାନେ ପ୍ରାର୍ଥନାରେ ଠିକ୍ ବିଷୟ ଓ ଠିକ୍ ଶବ୍ଦ ପ୍ରୟୋଗ କରିବାକୁ ଚାହାନ୍ତି, ମାତ୍ର ଅନେକ ସମୟରେ ସେଥିରେ କୌଣସି ଆନ୍ତରିକତା ନଥାଏ। ହଁ, ସମସ୍ତଙ୍କ ମଧ୍ୟରେ ପ୍ରାର୍ଥନା କରିବା ଠିକ୍, କିନ୍ତୁ ମୁଁ କହିରଖେ, ଆପଣ ପ୍ରାର୍ଥନାରେ ଏକାକୀ ଏକ ନିରୋଳା ସ୍ଥାନରେ ଈଶ୍ୱରଙ୍କ ସହିତ ସମୟ ବିତାନ୍ତୁ। ହୋଇପାରେ ବାହାରେ କୌଣସି ଏକ ନିରୋଳା ସ୍ଥାନରେ ହେଉ ବା ଗୃହରେ ଏକ କୋଣରେ ହେଉ, ଏପରି ଏକ ସ୍ଥାନ ଦେଖନ୍ତୁ ଯେଉଁଠାରେ ଆପଣ ଈଶ୍ୱରଙ୍କ ସମ୍ମୁଖରେ ଏକାକୀ ନିରବରେ ସମୟ ବିତାଇ ପାରିବେ। ତାପରେ ଈଶ୍ୱରଙ୍କ ନିକଟରେ ନିଜ ମନର ସବୁକଥା ଭାଙ୍ଗି କହନ୍ତୁ ଓ ତାହାଙ୍କ ନିକଟରେ ନିଜର ଦୁଃଖ ଜଣାନ୍ତୁ, ତାହେଲେ ସେ ଆପଣଙ୍କ ପ୍ରାର୍ଥନା ଶୁଣି ଆପଣଙ୍କୁ ଉତ୍ତର ଦେବେ ଓ ଆପଣ ଆପଣଙ୍କ ଜୀବନରେ ଆଶ୍ୱାସନା ଲାଭ କରିବେ। ଏହା ମୋ ଜୀବନର ଅନୁଭୂତି ଓ ଏହା ମଧ୍ୟ ଆପଣଙ୍କ ଜୀବନର ଅନୁଭୂତି ହୋଇପାରିବ। ତାହେଲେ ଆମମାନେ ଜୟୀ ହୋଇପାରିବା, କାରଣ ଯାହା ସାଧନ କରିବା ନିମନ୍ତେ ଶକ୍ତି ଆବଶ୍ୟକ ତାହା ସବୁ ସେ ସାଧନ କରିପାରିବେ, କାରଣ ସେ ସର୍ବଶକ୍ତିମାନ। ସେ ମଧ୍ୟ ଦୟାବାନ ଈଶ୍ୱର ଓ ସେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦିଅନ୍ତି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ସହିତ ମନୁଷ୍ୟର ଏହା ଏକ ବ୍ୟକ୍ତିଗତ ସମ୍ପର୍କର ଗୀତ, ଯାହାକି ଏକ ସରଳ ବିଶ୍ୱାସ ଓ ନିର୍ଭରତା ଉପରେ ପ୍ରତିଷ୍ଠିତ। ଏହାପରେ ଗୀତ 63 ପର୍ବ ମଧ୍ୟକୁ ଯିବା। ଏହି ଗୀତର ମୁଖ୍ୟ ବିଷୟବସ୍ତୁ ହେଉଛି ଜୀବନର ଜଳ ନିମନ୍ତେ ତୃଷା। ଏହା ଦାଉଦଙ୍କର ଗୀତ, ଯେତେବେଳେ କି ସେ ଜିହୁଦାର ପ୍ରାନ୍ତର ମଧ୍ୟରେ ଥିଲେ। ଏହି ଗୀତଟି ମଧ୍ୟ ଏକ ଦୃଢ଼ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଦାଉଦ ସେହି ମରୁସାଗରର ପ୍ରାନ୍ତର ମଧ୍ୟରେ ଗୁମ୍ଫାମାନଙ୍କରେ ରହି କାଳକ୍ଷେପଣ କରିଥିଲେ, ଯେଉଁ ସ୍ଥାନ କି ଅତି ଶୁଷ୍କ ତଥା ଉତ୍ତାପର ସ୍ଥାନ ଥିଲା, ଯେଉଁ ସ୍ଥାନରେ କି ଆପଣ ଅତ୍ୟଧିକ ତୃଷା ଅନୁଭବ କରିବେ। ଦାଉଦ ମଧ୍ୟ ତାଙ୍କ ଜୀବନର ଅନୁଭୂତି ମଧ୍ୟ ଦେଇ ସେହି ତୃଷା କ'ଣ ତାହା ସେ ଭଲ ରୂପେ ଜାଣିଥିଲେ, ମାତ୍ର ସେ ପ୍ରଭୁଙ୍କ ନିମନ୍ତେ ବିଶେଷ ତୃଷିତ ଥିଲେ। ଶାରୀରିକ ତୃଷା ଅପେକ୍ଷା ଈଶ୍ୱରଙ୍କ ନିମନ୍ତେ ଆତ୍ମିକ ଜୀବନରେ ସେ ଅଧିକ ତୃଷିତ ଥିଲେ। ପ୍ରିୟ ବନ୍ଧୁ, ଆମମାନେ ପ୍ରତ୍ୟେକ ସେ ଆତ୍ମିକ ଜୀବନ ନିମନ୍ତେ ତୃଷିତ ହେବା ଉଚିତ। ଏହା ହେଉଛି ଏକ ବିଶେଷ ଗୀତ, ଏହା ହେଉଛି ଏକ ମଲମ ଯାହାକି ସମସ୍ତ ପ୍ରକାର କ୍ଷତ ଉପରେ ଢଳାଯାଇଅଛି। ଏହା ହେଉଛି ଜଖମ ନିମନ୍ତେ ଏକ ବ୍ୟାଣ୍ଡେଜ୍ ପରି। ଏହି ଗୀତଟି ଚମତ୍କାର ଚିନ୍ତାଧାରାଗୁଡ଼ିକୁ ପ୍ରକାଶ କରେ। ତେବେ ଦେଖନ୍ତୁ ଏହି 63 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଗୀତ, ସେ ଜିହୁଦା ପ୍ରାନ୍ତରରେ ଥିବାବେଳେ ରଚିତ। ହେ ପରମେଶ୍ୱର, ତୁମେ ମୋର ପରମେଶ୍ୱର, ଯତ୍ନରେ ମୁଁ ତୁମର ଅନ୍ୱେଷଣ କରିବି। ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋ ଶରୀର ତୁମ୍ଭ ପାଇଁ ଲାଳସା କରେ। ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ ମୋ ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି। ଏହା ହେଉଛି କେବଳ ବିଶ୍ୱାସ ଯାହାକି ଏହିପରି କହିପାରିବ, ଈଶ୍ୱର ହେଉଛନ୍ତି ଜଣେ ଯିଏକି ଅନନ୍ତ। ସେ ମନୁଷ୍ୟର ସମସ୍ତ ଚିନ୍ତାଧାରାର ଉର୍ଦ୍ଧ୍ୱରେ। ସେ ହେଉଛନ୍ତି ସୃଷ୍ଟିକର୍ତ୍ତା, ସେ ହେଉଛନ୍ତି ଉଦ୍ଧାରକର୍ତ୍ତା, ସେ ହେଉଛନ୍ତି ମୋହର ପିତା। ଏ ହେଉଛନ୍ତି ସେହି ଯାହାଙ୍କୁ ଦାଉଦ ଚାହାନ୍ତି। ସେ ଜାଣିଥିଲେ ତୃଷା କ'ଣ। ସେ ସେହି ମରୁସାଗରର ନିମ୍ନ ଅଞ୍ଚଳରେ ଥିବା ଗୁମ୍ଫାମାନଙ୍କ ମଧ୍ୟରେ ନିଜକୁ ଲୁଚାଇଥିଲେ ଓ ସେହି ସମସ୍ତ ଅଞ୍ଚଳ ଅତି ଶୁଷ୍କ ଅଞ୍ଚଳ ଥିଲା। ଏହିସବୁ ଅଞ୍ଚଳମାନଙ୍କରେ ଆପଣ ଅତ୍ୟଧିକ ତୃଷା ଅନୁଭବ କରିପାରିବେ। ଆପଣ ଯଦି କେବେ ସେହି ସ୍ଥାନକୁ ଯିବାର ସୁଯୋଗ ପାଆନ୍ତି, ତାହେଲେ ଆପଣ ଆପଣଙ୍କ ସହିତ ଜଳପାତ୍ର ରଖିବେ। ଦାଉଦଙ୍କ ପ୍ରାଣ ଈଶ୍ୱରଙ୍କ ନିମନ୍ତେ ତୃଷିତ ହେଲା। ଆପଣ କ'ଣ ଆପଣଙ୍କ ବିଷୟରେ ସେହିପରି ଅନୁଭବ କରନ୍ତି କି? ତାହାଙ୍କ ପ୍ରତି ଆପଣଙ୍କର କ'ଣ ପ୍ରେମ ଅଛି କି? କିବା ସେ ଆପଣଙ୍କ ନିମନ୍ତେ ଭାରସ୍ୱରୂପ ହୋଇଅଛନ୍ତି, କିନ୍ତୁ ଆମମାନେ ଦାଉଦଙ୍କ ପରି ଈଶ୍ୱରଙ୍କ ନିମନ୍ତେ ତୃଷିତ ହେବାକୁ ହେବ। ଏହାପରେ ଦେଖନ୍ତୁ ସେହି 63 ପର୍ବର 4 ଓ 5 ପଦରେ ଏହିପରି ଲେଖା ଅଛି, ଏହିରୂପି ମୁଁ ଯାବଜୀବନ ତୁମର ଧନ୍ୟବାଦ କରିବି, ମୁଁ ତୁମ ନାମରେ ଆପଣା ହସ୍ତ ଉଠାଇବି, ଯେପରି ମେଦ ଓ ମଜାରେ ସେପରି ମୋହର ପ୍ରାଣ ପରିତୃପ୍ତ ହେବ, ଓ ମୋ ମୁଖ ଆନନ୍ଦିତ ଉଷ୍ଠାଧରରେ ତୁମର ପ୍ରଶଂସା କରିବ। ସେ ଜାଗତିକ ସୁଖ ସମ୍ଭୋଗ ଅପେକ୍ଷା ଈଶ୍ୱରଙ୍କ ସହିତ ସହଭାଗିତା ଓ ଆନନ୍ଦ କରିବାକୁ ପସନ୍ଦ କରିଥିଲେ। ଏହାପରେ 63 ପର୍ବର 6-7 ପଦରେ ଲେଖା ଅଛି, ମୁଁ ଶଯ୍ୟା ଉପରେ ତୁମକୁ ସ୍ମରଣ କରିବା ବେଳେ ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ, କାରଣ ତୁମ୍ଭେ ମୋହର ସହାୟ ହୋଇଅଛ, ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି। ଦେଖନ୍ତୁ ସେ ରାତ୍ରିରେ ମଧ୍ୟ ପ୍ରହରକୁ ପ୍ରହର ଜାଗି ରହି ପ୍ରାର୍ଥନା କରୁଥିଲେ। ଆଜି ଆମେ କେଉଁ ବିଷୟ ନେଇ ଅଧିକ ଚିନ୍ତିତ? ଆଜି ଆମେ କାହାକୁ ସ୍ମରଣ କରୁ? ଦାଉଦ ଈଶ୍ୱରଙ୍କ ବିଷୟରେ ଚିନ୍ତା କଲେ ଓ ତାହାଙ୍କ ଉପରେ ଧ୍ୟାନ କଲେ ଯେତେବେଳେ କି ସେ ରାତ୍ରିରେ ଶୋଇପାରୁନଥିଲେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଉତ୍ତମତା ଉପରେ ଧ୍ୟାନ ଦେବା ହେଉଛି ସବୁଠାରୁ ମହାନ ବିଷୟ। ଆମେ ଅନ୍ୟାନ୍ୟ ବିଷୟ ନେଇ ଭାବିତ ଚିନ୍ତିତ ହେବା ଅପେକ୍ଷା ଈଶ୍ୱରଙ୍କ ଉତ୍ତମ ବିଷୟଗୁଡ଼ିକୁ ସ୍ମରଣ କରି ତାହାଙ୍କର ଧନ୍ୟବାଦ କରିବା ଉଚିତ। ଏହାପରେ ସେହି 63 ପର୍ବର 8-11 ପଦ ମଧ୍ୟରେ ଲେଖା ଅଛି, ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ, ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ, ମାତ୍ର ଯେଉଁମାନେ ମୋ ପ୍ରାଣନାଶର ଚେଷ୍ଟା କରନ୍ତି ସେମାନେ ପୃଥିବୀର ଅଧସ୍ଥାନକୁ ଯିବେ, ସେମାନେ ଖଡ୍ଗର ପରାକ୍ରମରେ ସମର୍ପିତ ହେବେ, ସେମାନେ ଶୃଗାଳର ଖାଦ୍ୟ ହେବେ, ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ, ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ କରିବେ, କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ। ହଁ, ଆମମାନଙ୍କର ପ୍ରାଣ ତାହାଙ୍କ ପଛେ ପଛେ ଯେପରି ଲାଗି ରୁହେ, ତାହେଲେ ସେ ଆମମାନଙ୍କୁ ଶତ୍ରୁର ହସ୍ତରୁ ଉଦ୍ଧାର କରିବେ। ଏହା ହେଉଛି ଏକ ମହାନ ଗୀତ, ଯାହାକି ଆଦ୍ୟ ମଣ୍ଡଳୀରେ ପ୍ରତ୍ୟେକ ଉପାସନାରେ ବୋଲାଯାଉଥିଲା ଓ ଏହା ଏକ ପ୍ରାତ୍ୟକାଳର ଗୀତ ଥିଲା। ଦାଉଦ ଶତ୍ରୁର ପଛେ ପଛେ ନ ଗୋଡ଼ାଇ ବା ଜଗତର ଲୋକମାନଙ୍କର ଆଶ୍ରୟ ନ ନେଇ ଈଶ୍ୱରଙ୍କର ଆଶ୍ରୟ ନେଇଥିଲେ ଓ ସେ ସଦାସର୍ବଦା ତାହାଙ୍କ ପଛେ ପଛେ ଚାଲିଥିଲେ ଓ ଈଶ୍ୱର ତାହାଙ୍କର ବାହୁରେ ତାହାଙ୍କୁ ଆବୁରି ରଖିଥିଲେ ଓ ଶେଷରେ ସେ ଜୟୀ ହେଲେ। ଏହାପରେ ଆମେ 64 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ପ୍ରକାଶ କରେ ଯେ ଦୁଷ୍ଟତାର ଜୟ ହୋଇପାରେ, ମାତ୍ର ଈଶ୍ୱର ସେମାନଙ୍କର ବିଚାର କରିବେ। ଏହି ଗୀତର ପଛରେ ଦାଉଦଙ୍କ ଜୀବନର ଐତିହାସିକ ପୃଷ୍ଠଭୂମି ରହିଅଛି। ଯଦିଓ ଆମେ ତହିଁର ସଠିକ୍ ସ୍ଥାନକୁ ନିର୍ଣ୍ଣୟ କରିପାରୁନା, ଏହା ଭାବାଣୀ ଆକାରରେ ସେହି ଆଗାମୀ ଭବିଷ୍ୟତର ସମୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ଯେଉଁ ସମୟରେ କି ଇସ୍ରାଏଲ ମହାକ୍ଲେଶର ସମ୍ମୁଖୀନ ହେବେ ଓ ସେହି ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିବା ଅବଶିଷ୍ଟାଂଶ ଏହି ଗୀତଟିକୁ ଗାନ କରିବେ ଓ ଏହା ମଧ୍ୟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଅତି ସୁନ୍ଦର ଗୀତ। 64 ପର୍ବର 1-2 ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ, ହେ ପରମେଶ୍ୱର ମୋ କାକୁକ୍ତିର ରବ ଶ୍ରବଣ କର, ଶତ୍ରୁ ଭୟରୁ ମୋ ଜୀବନ ରକ୍ଷା କର, କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ। ଏହା ହିଁ ଥିଲା ଦାଉଦଙ୍କର ପ୍ରାର୍ଥନା। ପ୍ରାର୍ଥନା ଥିଲା ତାହାଙ୍କର ଏକମାତ୍ର ଆଶ୍ରୟ। ସେହି ମହାକ୍ଲେଶର ସମୟରେ ପ୍ରାର୍ଥନା ହିଁ ଇସ୍ରାଏଲର ଏକମାତ୍ର ଆଶ୍ରୟ ହେବ। ଏଠାରେ ପୁନର୍ବାର ଦାଉଦ ଈଶ୍ୱରଙ୍କୁ କହନ୍ତି ତାହାଙ୍କୁ ଲୁଚାଇବା ପାଇଁ। ଦାଉଦ ଏହି ପ୍ରକାର ପ୍ରାର୍ଥନା ସମୟକୁ ସମୟ କରୁଥିଲେ। ତାହାଙ୍କର ଆଶ୍ରୟ ଥିଲା ପ୍ରାର୍ଥନା, ଏହା ହିଁ ଥିଲା ତାହାଙ୍କର ଏକମାତ୍ର ଆଶ୍ରୟ। ସେହି ମହାକ୍ଲେଶର ସମୟରେ ଇସ୍ରାଏଲ ସନ୍ତାନ ନିମନ୍ତେ ପ୍ରାର୍ଥନା ହିଁ ହେବ ଏକମାତ୍ର ଆଶ୍ରୟ। ଏହି ଛୋଟ ଗୀତଟି ଦାଉଦଙ୍କର ଈଶ୍ୱରଙ୍କଠାରେ ନିର୍ଭରତାର ବିଷୟ ନେଇ ପ୍ରକାଶ କରିବାରେ ସମାପ୍ତ ହୁଏ। ଈଶ୍ୱର ହିଁ ତାହାଙ୍କର ଏକମାତ୍ର ଭରସା ସ୍ୱରୂପ ଥିଲେ। ଏହାପରେ 64 ପର୍ବର 3 ପଦରୁ 10 ପଦ ମଧ୍ୟରେ ଆମେ ଦେଖୁ ଲେଖା ଅଛି, ସେମାନେ ଖଡ଼ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି ଏବଂ ଆପଣାମାନଙ୍କ କଟୁ ବାକ୍ୟ ରୂପ ତୀର ଲକ୍ଷ୍ୟ କରିଅଛନ୍ତି, ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରିପାରିବେ। ସେମାନେ ହଠାତ୍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ। ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି। ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି। ସେମାନେ କହନ୍ତି, ଆମମାନଙ୍କୁ କିଏ ଦେଖିବ? ସେମାନେ ଅଧର୍ମ କଳ୍ପନା କରନ୍ତି। ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ ବୋଲି ସେମାନେ କହନ୍ତି, ଆଉ ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର। ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ନିକ୍ଷେପ କରିବେ, ସେମାନେ ତୀରରେ ହଠାତ୍ ଆହତ ହେବେ, ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ, ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ, ପୁଣି ସକଳ ମନୁଷ୍ୟ ଭୟ କରିବେ ଓ ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ। ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ, ପୁଣି ସରଳାନ୍ତକରଣ ସମସ୍ତେ ଦର୍ପ କରିବେ। ଈଶ୍ୱର ହିଁ ଦାଉଦଙ୍କର ଏକମାତ୍ର ଭରସା। ଭବିଷ୍ୟତରେ ସେହି ମହାକ୍ଲେଶର ସମୟରେ ଇସ୍ରାଏଲ ଈଶ୍ୱରଙ୍କଠାରେ ଭରସା କରିବେ। ଏହା ଆଜି ମଧ୍ୟ ଆମମାନଙ୍କ ଜୀବନରେ ପରିଲକ୍ଷିତ ହେବା ଉଚିତ। ଦେଖନ୍ତୁ, ଆଜି ଯେତେବେଳେ ମୁଁ ଜଗତ ପ୍ରତି ଦୃଷ୍ଟି କରେ, ମୁଁ ଲକ୍ଷ୍ୟ କରିବାକୁ ପାରେ ଯେ ଲୋକେ ରାଜନୈତିକ ନେତାମାନଙ୍କ ଉପରେ, ବିଜ୍ଞାନ ଉପରେ, ଜଗତର ଜ୍ଞାନକୌଶଳ ଉପରେ ନିର୍ଭର କରନ୍ତି ଓ ବିଫଳ ମଧ୍ୟ ହୁଅନ୍ତି, କାରଣ ସେହିସବୁ ଆମମାନଙ୍କୁ ରକ୍ଷା କରିପାରିବ ନାହିଁ। ତେଣୁକରି ଦାଉଦ ଯେପରି କଲେ, ଆମମାନଙ୍କୁ ମଧ୍ୟ ସେହିପରି କରିବାକୁ ହେବ, ଯାହାକି ଇସ୍ରାଏଲ ମଧ୍ୟ ଭବିଷ୍ୟତରେ କରିବା ପାଇଁ ଯାଉଅଛନ୍ତି। ଆମମାନଙ୍କୁ ଈଶ୍ୱରଙ୍କ ଆଡ଼କୁ ଦୃଷ୍ଟି କରିବାକୁ ହେବ। ଆଜି ଈଶ୍ୱର ହିଁ କେବଳ ଆମମାନଙ୍କର ଏକମାତ୍ର ଭରସା ହେବା ଉଚିତ। ଆମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ନିର୍ଭର ବା ଭରସା ନ କରି ଖ୍ରୀଷ୍ଟଙ୍କଠାରେ ନିର୍ଭର ରଖିବା ଉଚିତ, କାରଣ ସେ ଯୁଗାନ୍ତ ପର୍ଯ୍ୟନ୍ତ ଆମମାନଙ୍କ ସଙ୍ଗେ ସଙ୍ଗେ ଅଛନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু odiattv@radio882.com। তেবে আজি পাই এইখানে রাখুছু, নমস্কার।
জগতর সুখ ছাড়ি আজি মু